हे मोहरी धीरे धावन्ते सुंदर धरणी हे मोहरी धरु धरु करु मृग पेरावन्ते गोड़ाई छंतीर घूमणी हे मोहरी धीरे धावन्ते सुंदर धरणी हे मोहरिणी केते बेले मृग दृष्टि की न दिसे केते बेले दृष्टि गोचर केते बेरे दूरे केते बेरे पासे रावण कुहेला अगोचर हे मोहरिणी रावण कु बहुत दूर घेनी जाई गोला अदृश्य हे मोहरिणी मारिबा बोली मन रे विचारिण कोदंड रे कांड संधिले वज्राघात प्राय लक्ष्मण त्राही सीता त्राही बोलिण राम स्वरे उच्चे डाकिला मृग देह छाड़ी निज तनु धरी प्राण हारी तले पड़िला हे मोहरिणी देखी रामचंद्र चकित होइण बोलंती हेला परवाद मृग देह छाड़ी असुर देह रे किरीट कुंडल अंगद हे मोहरिणी धीरे धावन्ते सुंदर धरणी हे मोहरिणी बाणी सुनी आम्भर प्राय मणि आसईन पुण लक्ष्मण छाड़ी अइले सीतांकु न पाइबि कि होइला दुष्ट दारुण हे मोहरिणी विचारन्ते बाम भुज बाम नयन तांकर स्फुरिला बोले बिसी राम पछरे गोड़ाई श्रृगाल घर धनी कला हे मोहरिणी धीरे धावन्ते सुंदर धरणी हे मोहरिणी धरु धरु करु मृग परावन्ते गोड़ाई छंतीर घूमणी हे मोहरिणी धीरे धावन्ते सु ବଚନେ ଲକ୍ଷଣ ଗଲେ ବନ ଦେଖି କରି ଚକିତ ଯେ ହୋଇଲେ ଶ୍ରୀରାମ କି ପାଇ ବୁଦ୍ଧି ତୁରେ କଲୁ ହୋ ଲକ୍ଷଣ ଆଉ ମୁଁ ଦେଖିଲି କି ଜାନ କି ବାରନ ପତ୍ର ଯୋଡ଼ି କରି ଲକ୍ଷଣ ଯେ ଭାସି ତୁମ୍ଭ ଆଜ୍ଞା ପରମାଣେ ଜଗିଥିଲି ବସି ଲକ୍ଷଣ ବୋଲି ବିପିନେ ଶବଦ ଶୁଭନ୍ତେ ତାହା ଶୁଣି ଜନକ ନନ୍ଦିନୀ ଆଜ୍ଞା ଦିଅନ୍ତେ କଣ ତୁ ଯାଅ ବେଗ ବନସ୍ତରେ ଡାକୁଛନ୍ତି ପ୍ରଭୁ ରଘୁ ସାଇ ମୁଁ ବୋଇଲି ବୀର ସଗନୁ ବୋଇ ଦେହି ହୀନ ଭାଷା ତାଙ୍କ ମୁଖୁ କେବେ ନ ଆସଇ ଏହା ଶୁଣି କ୍ରୋଧ ଭରେ ଜନକ ଦୁଲଣି ଧିକାର କରି କହିଲେ ମୋତେ କଟୁ ବାଣୀ ତାହା ଶୁଣି ମୁଁ ଯେ ଅଇଲଇ ବେଗ ହୋଇ ସାକ୍ଷୀ ଦେଇ ଅଛି ମୁଁ ଯେ ଦଶ ଦିଗ ଚାହିଁ ଏହା ଶୁଣି ରାମଚନ୍ଦ୍ର ହେଲେ ଚମତ୍କାର ଲକ୍ଷ୍ମଣ ସ୍କନ୍ଧରେ ନେଇ ଦେଲେ ମୃଗଭାର ମଢ଼ିଆ ଦୁଆରେ ଯେ ପ୍ରବେଶ ହେଲେ ଯାଇ ଡାକନ୍ତି ଗୋଜଳ ଘେନି ଆସ ବଇ ଦେହି ଶ୍ରୀରାମ ଡାକନ୍ତେ ଯେଉଁ ସୀତା ନ ଶୁଣିଲେ କାତର ହୋଇଣ ରାମ ଭୂମିରେ ପଡ଼ିଲେ ଦେଖିଣ ଲକ୍ଷଣ ତହୁଁ ଧଇଲେ କତଳି ସୀତା ସୀତା ବୋଲି ରାମ ପାରନ୍ତି ବୋବାଳି ମଢ଼ିଆ ଭିତରେ ପଶି ଖୋଜନ୍ତି ଜାନକୀ ବନସ୍ତରେ ଅଭା ଲୁଚି ବସିଥିବ ସତୀ ମଢ଼ିଆ ଦୁଆରେ ଯେ ପଡ଼ିଛି ରଥ ଚିହ୍ନ ନିଶ୍ଚୟ ସତିକି ମୋର ନେଲା କେଉଁ ଜନ ବନସ୍ତରେ ପଶି ରାମ ଡାକନ୍ତି ଗୋ ସୀତା ବୋଲେ ସଦାଶିବ ଏହା କଲୁରେ ବିଧାତା ଏଥୁ ଅନ୍ତେ ସୀତାଙ୍କୁ ପଚାରେ ମାୟା ଜତି କହ କହ ସୁନ୍ଦରୀ ତୁ କାହାର ଯୁବତୀ ଘୋର ବନେ ଆଗ ଘୋର ବନେ ଗୋ ବସି ଅଛୁ ଭୟ ନାହିଁ ମନେ ଗୋ ସୀତ ଆମ୍ଭ ଘର ମୋର କାନ୍ତ ଦଶରଥ ରାଜାଙ୍କ କୁମର ଜ୍ୟୋତିଷ ଆହେ ଜ୍ୟୋତିଷ ହେ ପିତା ସତ୍ୟ ପାଳିବ ନେବାସ ହେ ରାବଣ ବୋଲଇ ଆଗ ଶୁଣ ଚାନ୍ଦ ମୁହିଁ ଜାଣିଲି ତ ପତି ନିଶ୍ଚେ ଅଧମ ଅଟଇ ରାମାମଣି ଆଗ ରାମାମଣି ଗୋ ଏ ବନେ ରଖିଛି ତୋତେ ଆଣି ଗୋ ବୋଲନ୍ତି ତୁମେ ଶୁଣ ତପିମଣି ଅକାରଣ ନିନ୍ଦ ଭଣ୍ଡା କରି କହୁଅଛ ବାଣୀ ତୁମେ ଯତି ଆହେ ତୁମେ ଯତି ହେ ବ୍ରହ୍ମାଣ୍ଡ ଠାକୁର ମୋର ପତି ହେ ଠାକୁରାଣୀ କହୁଛନ୍ତି ଦଣ୍ଡେ ରହଜତି ଏହି କ୍ଷଣି ଆସିବେ ଲକ୍ଷ୍ମଣ ରଘୁପତି ତୋରେ ଦେଖି ଆହେ ତୋରେ ଦେଖି ହେ ଭୋଜନ ଦେଇ କରିବେ ସୁଖୀ ହେ ରାବଣ ବୋଲାଇବେ ଗେ ଭିକ୍ଷା ଦିଅ ନାରୀ ନୋହିଲେ ମୁଁ ତୋର ଦ୍ୱାରୁ ଯାଉଅଛି ଫେରି କୃଷଧରି ଆଗ କୃଷଧରି ଗୋ ଧର୍ମ ନାଶ ଜୀବଟି ତୋହରି ଗୋ କାହା ଶୁଣି ଜାନକୀ ଯେ ଫଳ ମୂଳ ଘେନି ନିୟ ବୋଲି ପର୍ଣ୍ଣକୁଟି ଦ୍ୱାରେ ରାମାମଣି ତପିବର ଆହେ ତପିବର ହେ ଏହା ଭୁଞ୍ଜି କ୍ଷୁଧା ଶାନ୍ତି କର ହେ ରାବଣ ଭିକ୍ଷା ଦେଉ ଶସ୍ତ୍ର ଗଣ୍ଠି ତଳେ ରହି ନୋହେ ବିଧି ଆଗ ନୋହେ ବିଧି ଗୋ ଏକଥା ଅଟଇ ଅପ୍ରସିଦ୍ଧି ଗୋ ଜାନକୀ ବୋଲନ୍ତି ତପି ଶୁଣ ମୋ ବଚନ ତିନି ଗାର କାଟି ଯାଇ ଅଛନ୍ତି ଲକ୍ଷ୍ମଣ କେନ୍ନେ ଯିବି ଆହେ କେନ୍ନେ ଯିବି ହେ ସ୍ୱାମୀ ରାଣ କେମନ୍ତେ ଲଙ୍ଘିବି ହେ ରାବଣ ବୋଲାଇ ଆସ ଆସ ଗାର ଡେଇଁ ଏଗାର ଡେଇଁଲେ ତୋର ଦୋଷ କିଛି ନାହିଁ ବହି ଦେଇ ଆହେ ବହି ଦେଇ ଗୋ ଗାର ଡେଇଁ ଭିକ୍ଷା ଦିଅ ତୁହି ଗୋ ପୁଣି ବୋଲେ ବିଂଶ ବାହୁ ଶୁଣ ରାମାବର ବାମ କରେ ମେଣ୍ଟାଇ ଦେଉଛି ତିନି ଗାର ଆସ ଆସ ଆଗ ଆସ ଆସ ଗୋ ଭିକ୍ଷା ଦେଇ ମୋର ମନ ତୋଷ ଗୋ ତାହା ଶୁଣି ପାଦେ କଡ଼େଇଲେ ରାମ ନାରୀ ରଥରେ ବସାଇ ଦୈତ୍ୟ ବାମ କର ହରି ହରି ନେଲା ଆଗ ହରି ନେଲା ଗୋ ଶିବ ବୋଲେ କର୍ମେ ଏହା ଥିଲା ଗୋ
ଶ୍ରୀରାମଚନ୍ଦ୍ରଙ୍କର ନାରୀ ହେ ବନ
দৈব কলায়তে গরি কনক মৃগ ভুলি তহিরে শ্রদ্ধা কলি কান্তে বইলি দিয় মারি হে বনগিরি দৈব কলায়তে সরি মো বাণী শুনি রাম করে কদণ্ড বাণ লক্ষণে কহিলে তিয়ারি হে বনগিরি দৈব কলায়তে সরি লক্ষণে এতে কহি কুরঙ্গ কুগোড়াই বনে পশিলে রাবণারি হে বনগিরি দৈব কলায়তে সরি সে ঘোর অরণ্যরে বাণী শুনই ঘরে লক্ষণ ত্রাহি ত্রাহি করি হে বনগিরি দৈব কলায়তে সরি সে বাণী শুনি মুহি লক্ষণে কহিলই বেগেণ যাও ধনু ধরি হে বনগিরি দৈব কলায়তে সরি যতিবে সে রাবণ নেউ অছিব কর ধরি হে বনগিরি দৈব কলায়তে সরি কহিব মোকান্তকু মারিবে রাবণকু মোতে আনিবে বেগ করি হে বনগিরি দৈব কলায়তে সরি পর্বত পক্ষী মানে শুনিথা অসি কর্ণে তুমে কহিব চাপধারি হে বনগিরি দৈব কলায়তে সরি মোকান্ত গলে মৃগ মারি হে বনগিরি দৈব কলায়তে সরি সীতাঙ্কর দন পক্ষী জটা যে শুনিলা ধাই আসি রাবণকু পথ গাড়িলা বইলারে মন্দ বুদ্ধি কলু দশান বিষ খাইবাকু কেনে বলিলা তোমন শ্রীরামঙ্ক ঘরণীকু আনিলু চোরাই নিশ্চয় তু আজনাস গলু লঙ্ক সাই এতে বলি পক্ষী জটা ক্রোধ ঘর হেলা রুখে কব পাড়ি থন্টে রথরে পিটিলা কোপ ভার হই ঘর ঝাম্প দেলা টেড়া বুলাই রাবণ রথরে পিটিলা পক্ষী জটা দুই ডেড়া কাটি পকাইলা ডেড়া ছিড়ি পক্ষী বর ভূমিরে পড়িলা ক্রোধ ভর হইন যে কইব চল শ্রীরামক বাড়ে না সজি ভুরে রাবণ গগন মার্গরে রথ বাহি গলা চলি রাম রাম বলি সীত ସୀତା ପାରନ୍ତି ବୋବାଳି ପକ୍ଷୀ ଜଟାକୁ ଚାହିଣ ଜାନକୀ ବୋଲନ୍ତି ତୋର ମୁଖୁ ବାରତା ପାଇବେ ମୋର ପତି ଶ୍ରୀରାମଙ୍କୁ ଭେଟିବା ପର୍ଯ୍ୟନ୍ତ ଥିବ ପ୍ରାଣ କେତେ କହି ଜାନକୀ ଯେ କରନ୍ତି କାରୁଣ୍ୟ ଆହାମନ୍ଦ ଦୈବରେ ଏଡ଼େ ତୁ ଦାରୁଣ କଷଣ ଉପରେ ପୁଣି ବିହିଲୁ କଷଣ
ଆ ସୀତା ସୀତା ବୋଲି ଅବନୀରେ ପଡ଼ି ରାମ କରନ୍ତିର ଦନ କେଡ଼େ ଛାଡ଼ି ଗଲୁ ଚନ୍ଦ୍ରମା ବଦନୀ ମୋତେ କରିଣ ନିଧନ ଆରେ କୃଷୋଦରୀ ମୋତେ ଛାଡ଼ି ଗଲୁ ଏକା କରି ମୃଗୟାକୁ ଗଲେ ପର୍ଣ୍ଣଶାଳା ଦ୍ୱାରେ ଚାହୁଁଥାଉ କେତେ ଧନ ପ୍ରମୋଦ ମନରେ ଜଳ ଝରି ହେନି ଧୋଇବା ପାଇଁ ଚରଣ ଆରେ ବିମ୍ବା ଧରି ତୋତେ ବନେ କେହୁ ନେଲା ହରି ପଲକୁ ନିମିଷେ ଅନ୍ତର ହୋଇଲେ କୋଟି ଯୁଗ ମଣୁ ବାଳା ଏବେ ତ ଏ ଘର ବନସ୍ତେ ମୋର ବୁଡ଼ାଇ ଗଲୁ ତୁ ଭେଳା ଆରେ ପ୍ରାଣ ବାନ୍ଧବୀ ସତେ ଏ ଦୁଃଖରୁ ପାରି ହେବି ଦଶରଥ କୋଳେ ଜନ୍ମ ହୋଇଣ ସୂର୍ଯ୍ୟବଂଶ ନାଶ କଲି କୁଳଦୀପ ଛୁଇଁ ନିୟମ କରିଣ ଏବେ ତୋତେ ହରାଇଲି ଆରେ ପଙ୍କଜ ଡୋଳା ତୋତେ ବନେ କେହୁ ହରି ନେଲା ପତିମାନେ ଶୁଣିଲେ କି ବୋଲିବେ କି ବୋଲିବେ ଟି ଜନକ ସଂସାରେ ମୋତେ ଉପହାସ ହୋଇଲା ଚାହିଁବି କାହାର ମୁଖ ଆରେ ଚନ୍ଦ୍ରମୁଖୀ ମୋତେ କରିଗଲୁ ବନେ ଦୁଃଖୀ ହେ ଗୋଦାବରୀ ତୁମ୍ଭେ ପାପ ହାରି ଦେଖିଛ କି ମୋହ ରଣୀ ଆହେ ବନଲତା କହେ ଭାରତା କେ ନେଲା ରମଣି ମଣି ସଦା ଶିବ କହି ଧୈର୍ଯ୍ୟ ଘର ରାହୁ କୁଳ ସାଇ କେତେ ହେକ ଦୂରେ ପକ୍ଷୀ ଜଟାକୁ ଦେଖିଲେ କୋପ ଭରେ ଶ୍ରୀରାମ ମାରିବା ମନେ କଲେ ପକ୍ଷୀ ଜଟା କହି ଯେ ଶୁଣ ରଘୁନାନ ଜାନକୀ କି ଘେନି ଗଲା ପାପିଷ୍ଠ ରାବଣ ଡେଣା ଘାଟେ ଭଗ୍ନ ମୁହିଁ କଲି ତାର ରଥ ମୋତେ ସେ ରାବଣେଶ୍ୱର କଲା ସରାଘାତ ଖଡ଼ଗ ଘେନିଣ ବେନି ଡେଣା ମୋ କାଟିଲା ଆକାଶ ମାର୍ଗରେ ରଥ ବାହି ଘେନି ଗଲା ଗଲାବେଳେ ଜାନ କି ଯେ କହିଲେ ବଚନ ସ୍ୱାମୀଙ୍କି ଦେଖିବା ଯାଏ ଥିବ ତୋ ଜୀବନ ତୋହର ମୁଖରୁ ସ୍ୱାମୀ ବାରତା ପାଇବେ ରାବଣ କୁମାରୀ ମୋତେ ଘେନି ନ ଆସିବେ ଏତେ କହି ପକ୍ଷୀ ଜଟା ଛାଡ଼ିଲା ଜୀବନ କହେ ରାମ ରାମ ରଖ ପ୍ରଭୁ ରଘୁନାନ ଏହା ଶୁଣି ଶ୍ରୀରାମ ଯେ ବିକଳ ହୋଇଲେ ସେହି କ୍ଷଣି ଲକ୍ଷଣର ମୁଖକୁ ଚାହିଁଲେ ବୋଲନ୍ତି ହୋ ଲକ୍ଷଣ ତୁ ଶୁଣ ମୋ ବଚନ ପର ଉପକାରୀ ଏହୁ ପକ୍ଷୀଟି ସୁଜାଣ ହାତୀ ଭଙ୍ଗା କାଠ ଆଣି ଜୁଇ ସଜାଡ଼ିଲେ ତୃଣୁ ଅଗ୍ନିଶ୍ୱର ରଘୁନାଥ ଯେ ବିନ୍ଧିଲେ ତୃଣୁ ଅଗ୍ନି ବାଣ ଯେ ବିନ୍ଧିଲେ ରଘୁପତି ବାହାର ହୋଇଲା ଅଗ୍ନି ପଡ଼ିଲା କଖିତି ପ୍ରଜ୍ୱଳିତ ଅଗ୍ନି ରାମ ତୁ ଜଳାଇଲେ ବିଧିମତ କରି ତାର ପିଣ୍ଡ ଦାହ କଲେ ଗୋଦାବରୀ ନଦୀରେ ସେ ସ୍ନାନ କଲେ ଯାଇ ସନ୍ଧ୍ୟା ସ୍ମରିଲେ ପ୍ରଭୁ ରଘୁକୁଳ ସାଇ ବୋଲେ ସଦା ଶିବ ଧନ୍ୟ ଧନ୍ୟ ତୋ ଜୀବନ ଶ୍ରୀରାମ ଶ୍ରୀ ହସ୍ତେ